ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗ ନ ଆଜି ରାଜ୍ୟସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ମାସ 2026 ଉଦ୍ଘାଟନୀ ସମାରୋହର ଆୟୋଜନ କରାଯାଇଛି। ସକାଳର 8 ବଜେ କାର୍ଯ୍ୟକ୍ରମକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆତ୍ମନିର୍ଭର ମହିଳା ସୁବାହକମାନଙ୍କୁ କାର୍ ଚାବି ଆଉ ସୁବାହକ ସୁବିଧା କିଟ୍ ବାଣ୍ଟବେ। ସଡ଼କ ସୁରକ୍ଷା ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିବା ସହିତ ଗୁଡ୍ ସମାରିଟାନମାନଙ୍କୁ ସମ୍ମାନିତ କରିବେ। ଏହି ଅବସରରେ ଗୋଟିଏ ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା ଆଉ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ରବିଲ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନର ଗଲାକାଲି ଭିଜିଲାନ୍ସ ବିଭାଗର ସମୀକ୍ଷା କରିଛନ୍। ଓଡ଼ିଶାକେ ପୂରାପୂରି ଦୁର୍ନୀତିମୁକ୍ତ କରିବା ଲାଗି ଅଭିଯାନ ଜାରି ରଖବାର୍କେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ବିଭାଗକେ ପରାମର୍ଶ ଦେଇଛନ୍। ବୈଠକର ସୂଚନା ଅନୁସାରେ ଗଲା 20 ବର୍ଷ ଭିତରେ 2025 ଭିଜିଲାନ୍ସ ବିଭାଗକେ ସର୍ବାଧିକ ସଫଳତା ମିଳିଛି। ଗଲା ବଛର ଏପ୍ରିଲ୍ରୁ ଡିସେମ୍ବର ମାସ ଭିତରେ ରାଜ୍ୟ ସରକାର ବିଭାଗକେ 125 ମାମଲାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍। ଏ ବଛରେ 448 ମାମଲାର ଫଇସଲା, 108 ମାମଲା ଥି ଅଭିଯୁକ୍ତମାନଙ୍କର ଦଣ୍ଡବିଧାନ ଆଉ ସବୁନୁ ଜହ 137 ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ଫଇସଲା କରାଯାଇଛି। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆଜି ଉଦ୍ଯାପିତ ହେବା। ସେହି ଦିନେ ଆଜି ମଥୁରା ନଗରୀନ କୃଷ୍ଣ ବଳରାମଙ୍କୁ ସ୍ୱାଗତ, ଦୁଇ ଭାଇଙ୍କର ମଥୁରା ଭ୍ରମଣ, କୁବଳାୟବଧ, ଅଷ୍ଟମଲ୍ଲବଧ, ଶିବଧନୁ ଭାଙ୍ଗବାର, କଂସବଧ ଆଉ ଉଗ୍ରସେନଙ୍କର ରାଜ୍ୟାଭିଷେକ ଦୃଶ୍ୟ ଅଭିନୟ କରାଯିବା। ଗଲାକାଲି ଧନୁଯାତ୍ରା ମହୋତ୍ସବଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ଜିଲ୍ଲାର ବିଧାୟକମାନେ କଂସ ଦରବାରନ ରାଜ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ମାର୍ଚ୍ଚ ମାସ ତକ ରାଜ୍ୟର ସବୁ ଚାଷୀମାନଙ୍କର ଧାନ ଉଠବା ବୋଲି ପ୍ରତିଶ୍ରତି ଦେଇଛନ୍। ସେନ୍ତା ବିକଶିତ ଓଡ଼ିଶାର ସପନ ନେଇକରି କଳିଙ୍ଗ ସରକାର ଆଗକେ ବଢ଼ୁଛନ୍ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ପଶ୍ଚିମ ଓଡ଼ିଶାର ସହରନୁ ଗାଁ ତକ ଆଜି ପୁଷ୍ପୁନୀ ପାଳନ କରାଯାଉଛି। ଧାନ ଦେଇକରି ଘରକେ ଆଣିଲା ଉତ୍ତରୁ ଲୋକେ ଖୁସିବାସୀର ପର ପୁଷ୍ପୁନୀ ମାନସନ୍। ଘରେ ଘରେ ବହୁତ ରକମର ପାରମ୍ପରିକ ପିଠାପନା ଆଉ ତୁନ୍ ଶାଗ ତିଆରି କରାଯାଏସି। ସୁରୁ ସୁରୁ ଛୁଆମାନେ ପଡ଼ାପାଟକେ ଘର ଘର ଯାଇକରି ଛେଡ଼ଛେଡ଼ା ମାଗସନ୍ ଆର୍ ସେଥି ଭୁଜି ଭାତ କରସନ୍। ଖଟିଖିଆ ଲୋକେ ଏ ଦିନଟା ବହୁତ ଉଷ୍ଣାକିଥି ପାଳନ କରସନ୍। ପୁଷ୍ପୁନୀ ଅବସରରେ ପୁରୀ ଶ୍ରୀମନ୍ଦିରନ ଆଜି ମହାପ୍ରଭୁମାନଙ୍କର ଦେବାଭିଷେକ ନୀତି କରାଯିବା। ଏ ଅବସରରେ ମହାପ୍ରଭୁମାନେ ସୁନାବେଶତୀ ଦର୍ଶନ ଦେବେ। ଆଜିର ଦିନେ ପ୍ରଭୁ ରାମଚନ୍ଦ୍ର ବନବାସନୁ ଫେରିକରି ରାଜା ହୋଇଥିଲେ। ସେଥିଲାଗି ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଆଜି ଶ୍ରୀଜଗନ୍ନାଥଙ୍କର ଅଭିଷେକ ନୀତି ପାଳନ କରାଯିବା। ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଭୁବନେଶ୍ୱର ଲୋକଭବନ ଆଇବା 10 ତାରିଖନୁ ଖୋଲାଯିବା। ଜାନୁଆରୀ 20 ତାରିଖ ତକ ମଧ୍ୟାହ୍ନର 2:30 ବଜେନୁ ସଞ୍ଜବେଳର 6:15 ତକ ଲୋକେ ଲୋକଭବନ ବୁଲିପାରିବେ। ଏଥିଲାଗି ମୋବାଇଲ୍ ଆପ୍ଟି ପଞ୍ଜୀକରଣ କରବାର୍କେ ପଡ଼ବା। ଲୋକଭବନ ଉଦ୍ୟାନ ବୁଲିବାର ଲାଗି କେନ୍ସି ପ୍ରବେଶ ଶୁଳ୍କ ଦେବାର୍କେ ନାଇଁ ପଡ଼େ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକାଳ ବେଲା ବୁଲିପାରିବେ। ଉପଗ୍ରହ ଚିତ୍ରକେ ବ୍ୟବହାର କରିକି ରାଇଜେ ଏପ୍ ତକ 26,14,136 ପ୍ଲଟ ଭିତରୁ ପାଖାପାଖି 25,00,000 ପ୍ଲଟର ସର୍ବେକ୍ଷଣ କାମ ଶେଷ ହୋଇଛି। ପଞ୍ଜିକୃତ କେନ୍ସି ଜମିର ତଥ୍ୟ ତ୍ରୁଟି ଦେଖାଦେଲେ ତୁର୍ତ୍ତି ସମବାୟ ସମିତି ଉପନିବନ୍ଧକଙ୍କର ପାକେ ଯାଞ୍ଚ ଲାଗି ପଠାଯାଉଛି। ଚଳିତ ଖରିଫ ଋତୁଥି ଅଣଧାନ ଜମିକେ ଧାନ ଚାଷ ହେଉଥିବା ପ୍ଲଟ ବୋଲି ଦର୍ଶାଇଥିବା ଚାଷୀମାନଙ୍କୁ ନୋଟିସ୍ ଜାରି କରିବାରକେ ଉପନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫି ପଞ୍ଜିକୃତ ଜମି 3 ଖେପେ ସର୍ବେକ୍ଷଣ କରାଯାଇକରି ବୈଧତା ଯାଞ୍ଚ କରାଯାଉଛି। ତାର ଉତ୍ତରୁ ଚାଷୀମାନଙ୍କୁ ଧାନ ବିକିବା ଲାଗି ଟୋକନ ଦିଆଯାଉଛି ବୋଲି ରାଜସ୍ୱ ବିଭାଗ ତରଫ ସୂଚନା ଦିଆଯାଇଛି। ବଛରର ପହଲା ସୁପରମୁନ୍ ଆଜି ଦେଖାଯିବା। ଏ ବିରଳ ମହାଜାଗତିକ ଦୃଶ୍ୟକେ ଆଜି ସଞ୍ଜବେଲା ଭାରତ ସହିତ ପୃଥିବୀର ବଡ଼ଭାଗୀ ଜାଗାନ ଦେଖାଯିବା। ସୂର୍ଯ୍ୟାସ୍ତ ହୋନସାର ଖାଲି ଆଖି ଦୁଇଟା ଦିଶ୍ବା। ପୃଥିନୁ 3,62,000 କିଲୋମିଟର ଦୂରିଆନ ଚନ୍ଦ୍ର ରହୁଥିବାନୁ ଚନ୍ଦ୍ର ରଙ୍ଗ ଲାଲ ଦିଶ୍ବା। ଇ ସମିଆଥି ଚନ୍ଦ୍ର 14% ବଡ଼ ଦେଖାଯିବାର ସହିତ 30% ଅୟତ୍କା ଉଜ୍ଜଲ ଦିଶ୍ବା। ନଭେମ୍ବର 24 2 ଆର୍ ଡିସେମ୍ବର 23 3 ସୁପରମୁନ୍ ଦେଖାଯିବା। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗଲାକାଲି ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ନିଦାନ କେନ୍ଦ୍ରର ଉଦ୍ଘାଟନ କରିଛନ୍। ଏହି କେନ୍ଦ୍ରର 32 ରକମର ମାହାଲିଆ ପରୀକ୍ଷା କରାଯିବା ସହିତ 8 ବିଭାଗର ଉଷୋକଷା ରୋଗୀମାନଙ୍କୁ ମାହାଲିଆ ଦିଆଯିବା। ଖୁବ୍ ଜଲ୍ଦି ରାଜ୍ୟର ସବୁ ଆୟୁର୍ବେଦିକ ମହାବିଦ୍ୟାଳୟର ନିଦାନ କେନ୍ଦ୍ର ଖୋଲାଯିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଜଙ୍ଗଲ ବିଭାଗ ତରଫ ଗଲାକାଲି 2 କଲରାପତ୍ରିଆ ବାଘଛାଲ ଆଉ ଗୋଟିଏ ସମ୍ବରର ସିଂ ଜବତ କରାଯାଇଛି। ମାମଲାଥି 6 ଗିରଫ କରିକି କୋର୍ଟ ଚାଲାଣ କରାଯାଇଛି। ଜଙ୍ଗଲ ବିଭାଗ ତରଫ ଘଟଣାର ତଦନ୍ତ ଚାଲିଛି। ଜାତୀୟ ସଡ଼କ ସୁରକ୍ଷା ମାସ 2026 ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫ ଗଲାକାଲି ଗୋଟିଏ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ଜିଲ୍ଲାର ଭିନ୍ ଭିନ୍ ଜାଗାକେ ଯାଇକରି ଲୋକଙ୍କୁ ସଡ଼କ ସୁରକ୍ଷା ବାବଦେ ସଚେତନ କରିବା। ଏହି ଅବସରରେ ସୁବର୍ଣ୍ଣପୁର ସହରନ ଗଲାକାଲି ଗୋଟିଏ ସଚେତନତା ଶୋଭାଯାତ୍ରାର ବିଲ୍ ଆୟୋଜନ କରାଯାଇଥିଲା। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।